ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିର୍ବାଚନ ପ୍ରଚାର ଲାଗି ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ। କେରଳ ବିଧାନସଭା ନିମନ୍ତେ 140 ଯାକ ଆସନରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର କାର୍ଯ୍ୟ ଜୋରଦାର। ପୁଡୁଚେରୀ ବିଧାନସଭା ନିମନ୍ତେ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେପି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ପଶ୍ଚିମବଙ୍ଗ ପାନିଘାଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସହାୟକ କ୍ଷେତ୍ର ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇଲେ ନିର୍ବାଚନ ଆୟୋଗ। ହର୍ମୁଜ୍ ପ୍ରଣାଳୀ ଖୋଲିବା ଲାଗି ଇରାନ୍କୁ 48 ଘଣ୍ଟାର ମହଲତ ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ। ଆଜି ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ 2 ମ୍ୟାଚ୍। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଲାଗି ଆଜି ପଶ୍ଚିମବଙ୍ଗର କୁଚ୍ବେହାର ଗସ୍ତ କରିବେ। ସେ ରାସମେଳା ପଡ଼ିଆରେ କୁଚ୍ବେହାର ଜିଲ୍ଲାର 8 ବିଧାନସଭା ଆସନ ଏବଂ ଅଲିପୁରଦ୍ୱାର ଜିଲ୍ଲାର 5 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ରାଜ୍ୟ ବିଜେପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସାମିକ ଭଟ୍ଟାଚାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ସଭାକୁ ସଫଳ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। କେରଳ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ସମସ୍ତ 140 ଯାକ ବିଧାନସଭା ଆସନରେ ପ୍ରାର୍ଥୀମାନେ ସେମାନଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ଭୋଟରମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ପ୍ରାର୍ଥୀ ଏବଂ ଦଳୀୟ କର୍ମୀମାନେ ଅଧିକରୁ ଅଧିକ ସଭା ସମିତି ଜରିଆରେ ଏବଂ ଭୋଟରମାନଙ୍କୁ ସାକ୍ଷାତ କରୁଛନ୍ତି। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ରୋଡ୍ ଶୋ ଏବଂ ସାଧାରଣ ସଭାଗୁଡ଼ିକରେ ସାମିଲ ହେଉଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କଟ୍ଟାକଡ଼ାରେ ଏକ ରାଲି କରିବା ସହ ବାଇପୋରରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପିରୁମେଦୁ ଏବଂ କୋଟାରକାଠାରେ ଦଳୀୟ ପ୍ରଚାର କରିବେ। ସିପିଆଇଏମ୍ ମହାସଚିବ ଏମ୍ଏ ବେବି ବରକଳା ଏବଂ ବାମନପୁରମ୍ରେ ପ୍ରଚାର ଅଭିଯାନରେ ସାମିଲ ହେବେ। ପୁଡୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ଇସ୍ତାହାର ଉନ୍ମୋଚନ କରିଛନ୍ତି। ଦଳ ପକ୍ଷରୁ ପ୍ରତ୍ୟେକ ରାସନକାର୍ଡ ହିତାଧିକାରୀଙ୍କୁ ବର୍ଷକୁ 2 ମାଗଣା ଏଲ୍ପିଜି ସିଲିଣ୍ଡର ଦେବା ଲାଗି ଇସ୍ତାହାରରେ କୁହାଯାଇଛି। ମହିଳା ସଶକ୍ତିକରଣ ଲାଗି 50,000 ଟଙ୍କାର ରିହାତି ସହ ପିଙ୍କ୍ ଅଟୋ ବ୍ୟବସ୍ଥା, ଦ୍ୱାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ ଇ ସ୍କୁଟର ପ୍ରଦାନ ଏବଂ ସରକାରୀ ଚାକିରିରେ ଗ୍ରୁପ୍ ସି ଓ ଡି ପଦବୀରେ 60% ନିଯୁକ୍ତି ଭଳି ବିଷୟ ଇସ୍ତାହାରରେ ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ପାନିଘାଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସହାୟକ କ୍ଷେତ୍ର ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ନିର୍ବାଚନ ଆୟୋଗ ଦାୟିତ୍ୱରୁ ଅନ୍ତର କରିବା ସହ କାର୍ଯ୍ୟରେ ଅବହେଳା ଲାଗି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ଚକ୍ରବର୍ତ୍ତୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ ଥିବା ରିପୋର୍ଟ ମିଳିଥିଲା। ଅନ୍ୟ ଏକ ଘଟଣାରେ ଆୟୋଗ ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ବହରମପୁର ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଲାଗି ଶୃଙ୍ଖଳାଗତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିର୍ବାଚନ ପ୍ରଚାର ଓ ନାମାଙ୍କନ ପତ୍ର ଦାଖଲ ସମୟରେ ବେଆଇନ ଭାବେ ଅଟକ ରଖିବା ନେଇ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ସେହି ଘଟଣାରେ ତୃଣମୂଳ କଂଗ୍ରେସର 4 ନେତାଙ୍କ ସମ୍ପୃକ୍ତି ନେଇ ମଧ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି 5 ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଘୋଷଣା କରିଛି। ଅନୁପମ ବିଶ୍ୱାସ କଲ୍ୟାଣୀ ଆସନରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ କିଶନନଗର ଉତ୍ତରରୁ ତାରକାନାଥ ଚାଟାର୍ଜୀ, ଦମଦମ ଉତ୍ତରରୁ ସୌରଭ ସିଗଦାର, ମଧ୍ୟମ ଗ୍ରାମରୁ ଅନିତ୍ୟ ରାଜୁ ବାନାର୍ଜୀ ଏବଂ ଉଲବେରିଆ ପୂର୍ବ ଆସନରୁ ରୁଦ୍ରପ୍ରସାଦ ବାନାର୍ଜୀ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ କୌଶିକ ସିଦ୍ଧାର୍ଥ ବସିରହାଟ ଉତ୍ତର, ଅଭିଜିତ ସର୍ଦ୍ଦାର ବିଷ୍ଣୁପୁର ଏବଂ ଶଙ୍କର ସିଗଦାର ବେହେଲା ପୂର୍ବ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ। 2023 ମସିହାରେ ମହିଳାମାନଙ୍କ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ 33% ସଂରକ୍ଷଣ ନେଇ ଲାଗୁ ହୋଇଥିବା ଆଇନକୁ 2029 କାର୍ଯ୍ୟକାରୀ କରିବା ନିମନ୍ତେ ବ୍ୟବସ୍ଥା କରିବା ଲାଗି ସଂସଦର ବଜେଟ୍ ଅଧିବେଶନକୁ 3 ବୃଦ୍ଧି କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି କେରଳରେ ଏକ ରାଲିକୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆସନ୍ତା 16-18 ପର୍ଯ୍ୟନ୍ତ ସଂସଦର ଅଧିବେଶନ ଅନୁଷ୍ଠିତ ହେବ। ସେ କହିଛନ୍ତି ଏନ୍ଡିଏ ସରକାର ମହିଳାମାନଙ୍କୁ 33% ସଂରକ୍ଷଣ ଦେଇଛନ୍ତି। ସମସ୍ତ ରାଜନୈତିକ ଦଳ ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଖୋଲିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍କୁ 48 ଘଣ୍ଟା ସମୟ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଦଶ ଦିନ ପୂର୍ବେ ଇରାନ୍କୁ ଚୁକ୍ତି କରିବା ଲାଗି କିମ୍ବା ମାର୍ଚ୍ଚ 26 ସୁଦ୍ଧା ହର୍ମୁଜ୍ ପ୍ରଣାଳୀ ଖୋଲିବା ଲାଗି ସମୟ ଦେଇଥିଲେ। ତେବେ ଏବେ ମାତ୍ର 48 ସମୟ ଦିଆଯାଇଛି। ଯଦି ଇରାନ୍ ହର୍ମୁଜ୍ ପ୍ରଣାଳୀ ନ ଖୋଲେ ସେ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଇରାନ୍ର ଶକ୍ତିସ୍ଥଳଗୁଡ଼ିକ ଉପରେ ବୋମାବର୍ଷଣ ଲାଗି ଧମକ ଦେଉଥିବା ବେଳେ ଯୁଦ୍ଧ ସମାପ୍ତ କରିବା ପାଇଁ କୂଟନୈତିକ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ସୂଚନାଯୋଗ୍ୟ, ଗତମାସ 26 ଶ୍ରୀ ଟ୍ରମ୍ପ୍ ଇରାନ୍ର ଅନୁରୋଧ କ୍ରମେ ତେହେରାନ୍କୁ ଚୁକ୍ତି କରିବା ଲାଗି ସମୟସୀମା ବୃଦ୍ଧି କରିଥିଲେ ବୋଲି କହିଥିଲେ, କିନ୍ତୁ ସେଭଳି କୌଣସି ଅନୁରୋଧ କରାଯାଇନଥିବା ଇରାନ୍ ସ୍ପଷ୍ଟ କରିଥିଲା। ତେହେରାନ୍ ଉପରେ ପ୍ରବଳ ଆକ୍ରମଣ ଫଳରେ ଇରାନ୍ ସେନାର ଅନେକ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିଛନ୍ତି। ତେହେରାନ୍ ଉପରେ ଆମେରିକା ସେନାର ଆକ୍ରମଣ ସମ୍ବଳିତ ଏକ ଭିଡ଼ିଓ ଜାରି କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଇରାନ୍ ଯେଉଁ ସାମରିକ ନେତାମାନେ ଅନଭିଜ୍ଞ ଭାବେ କାର୍ଯ୍ୟ କରୁଥିଲେ ସେମାନେ ତେହେରାନ୍ ଉପରେ ଆକ୍ରମଣରେ ନିପାତ ହୋଇଛନ୍ତି। ପଶ୍ଚିମ ଏସିଆରେ ଦେଖାଦେଇଥିବା ପରିସ୍ଥିତି ମଧ୍ୟରେ ଇରାନ୍ରେ ଅଟକି ରହିଥିବା 345 ଭାରତୀୟ ମତ୍ସ୍ୟଜୀବୀ ଗତକାଲି ନିରାପଦରେ ଚେନ୍ନାଇରେ ପହଞ୍ଚିଛନ୍ତି। ସେମାନଙ୍କୁ ଆର୍ମେନିଆ ଦେଇ ଭାରତ ମଧ୍ୟକୁ ଅଣାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସମ୍ପୃକ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ସୁରକ୍ଷିତ ଭାବେ ଅଣାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏ ନେଇ ଆର୍ମେନିଆ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଇରାନ୍ରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ଆର୍ମେନିଆ ମଧ୍ୟ ଦେଇ ଦେଶକୁ ଆଣିବା ଲାଗି ସେଠାକାର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଗତ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଥିଲା, ଏପର୍ଯ୍ୟନ୍ତ ଇରାନ୍ରେ ଅଟକି ରହିଥିବା 1200 ଅଧିକ ନାଗରିକଙ୍କୁ ଭାରତ ଅଣାଯାଇଥିବା ବେଳେ 996 ଜଣ ଆର୍ମେନିଆକୁ ଯାଇଛନ୍ତି। 2027 QS ବିଶ୍ୱ ର୍ୟାଙ୍କିଙ୍ଗ୍ ନିମନ୍ତେ ତଥ୍ୟ ଉପସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ସୂଚନା ଦେଇଛି। ଦେଶର ଯୋଗ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଚଳିତ ମାସ 12 ସୁଦ୍ଧା QS ହବ୍ ପୋର୍ଟାଲରେ ଆବେଦନ କରିବା ଲାଗି UGC ଅନୁରୋଧ କରିଛି। କ୍ୱାକାରେଲି ସାଇମଣ୍ଡସ୍ ଦ୍ୱାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ଦକ୍ଷତା, ନିଯୁକ୍ତି, ଗବେଷଣା ପ୍ରଭାବ ଏବଂ ଆନ୍ତର୍ଜାତିକ ମାନ୍ୟତା ସମ୍ପର୍କିତ ବିଷୟଗୁଡ଼ିକୁ ବିଶ୍ଳେଷଣ କରାଯାଇ QS ବିଶ୍ୱ ର୍ୟାଙ୍କିଙ୍ଗ୍ ପ୍ରସ୍ତୁତ କରାଯାଇଥାଏ। 2026 ଦେଶର 1500 ପ୍ରତିଷ୍ଠାନ 105 ବିଷୟରେ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ସ୍ଥାନ ପାଇଥିଲେ। ସୀମା ସଡ଼କ ସଂଗଠନର ପ୍ରୋଜେକ୍ଟ ଚେତକ 47 ପ୍ରତିଷ୍ଠା ଦିବସ ପାଳନ କରିଛି। ରାଜସ୍ଥାନର ବିକାନେର୍ଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୀମା ସଡ଼କ ସଂଗଠନର ଉତ୍ସର୍ଗୀକୃତ ସେବାକୁ ସ୍ମରଣ କରାଯାଇଛି। 1980 ଆରମ୍ଭ ହୋଇଥିବା ଚେତକ ପ୍ରକଳ୍ପ ରାଜସ୍ଥାନ, ପଞ୍ଜାବ ଏବଂ ଗୁଜରାଟର ଉତ୍ତର ଭାଗରେ ଭିତ୍ତିଭୂମି ବିକାଶ ଏବଂ ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଚେତକ କା ପ୍ରୟାସ ଦେଶ କା ବିକାଶ ମୂଳମନ୍ତ୍ର ସହିତ ଚେତକ ପ୍ରକଳ୍ପ ଏପର୍ଯ୍ୟନ୍ତ 4000 ଅଧିକ ରାସ୍ତା ସଂଯୋଗୀକରଣ ନେଟୱାର୍କ ସହ 214 ଅଞ୍ଚଳରେ ଆନ୍ତର୍ଜାତିକ ସୀମା ନିକଟରେ ସଂଯୋଗୀକରଣ ରାସ୍ତାଗୁଡ଼ିକୁ ସୁରକ୍ଷିତ କରିଛି। ଇସଲାମିକ ଷ୍ଟେଟ୍ ସମେତ ଅନେକ ଆତଙ୍କବାଦୀ ସଂଗଠନ ସାମାଜିକ ଗଣମାଧ୍ୟମଗୁଡ଼ିକୁ ନିଜର ଚିନ୍ତାଧାରା ପ୍ରଚାର, ନିଯୁକ୍ତି, ସଂଗଠିତ କରିବା ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି। ନ୍ୟୁୟର୍କସ୍ଥିତ ଥିଙ୍କ୍ ଟ୍ୟାଙ୍କ୍ ଗେଟ୍ଷ୍ଟୋନ୍ ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। କମ୍ ମୂଲ୍ୟରେ ଏବଂ ଦ୍ରୁତଗତିରେ ବିଶ୍ୱସ୍ତରୀୟ ସଂଯୋଗ ଉପଲବ୍ଧ କରାଇବା କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଲୋକପ୍ରିୟତାକୁ ISIS ଭଳି ଆତଙ୍କୀ ସଂଗଠନଗୁଡ଼ିକ ନିଜର ଉଦ୍ଦେଶ୍ୟ ସାଧନ ଲାଗି ବ୍ୟବହାର କରୁଥିବା ରିପୋର୍ଟରେ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 6 ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 211 ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 204 ସ୍କୋର କରିଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 6 ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ଅପରାହ୍ନ 3:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ। ସନ୍ଧ୍ୟା 7:30 ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ନିର୍ବାଚନ ପ୍ରଚାର ଲାଗି ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ। କେରଳ ବିଧାନସଭା ନିମନ୍ତେ 140 ଯାକ ଆସନରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର କାର୍ଯ୍ୟ ଜୋରଦାର। ପୁଡୁଚେରୀ ବିଧାନସଭା ନିମନ୍ତେ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେପି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ପଶ୍ଚିମବଙ୍ଗ ପାନିଘାଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସହାୟକ କ୍ଷେତ୍ର ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇଲେ ନିର୍ବାଚନ ଆୟୋଗ। ହର୍ମୁଜ୍ ପ୍ରଣାଳୀ ଖୋଲିବା ଲାଗି ଇରାନ୍କୁ 48 ମହଲତ ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ। ଆଜି ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।